ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30ରେ। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମରେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ପିଲାମାନଙ୍କ କାହାଣୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ପ୍ରଭୁ ଯେ ମୋର କି ସୁନ୍ଦର, କୋଟିରେ ଗୋଟିଏ ଯୀଶୁ ମୋର। ପ୍ରଭୁ ଯେ ମୋର କି ସୁନ୍ଦର, କୋଟିରେ ଗୋଟିଏ ଯୀଶୁ ମୋର। ମଙ୍ଗଳମୟ ନାମ ତାଙ୍କର, କରୁଣାମୟ ପ୍ରଭୁ ଯେ ମୋର। ମଙ୍ଗଳମୟ ନାମ ତାଙ୍କର, କରୁଣାମୟ ପ୍ରଭୁ ଯେ ମୋର। ଆରାଧନା ଆରାଧନା ଯୀଶୁଙ୍କୁ ମୋହର, ଆରାଧନା 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 ପ୍ରଭୁଙ୍କୁ ମୋହର ଆରାଧନା। ପ୍ରଭୁ ଯେ ମୋର କି ସୁନ୍ଦର, କୋଟିରେ ଗୋଟିଏ ଯୀଶୁ ମୋର। ଯୀଶୁ ନାମରେ ଭୂତ ଯେ ଡରେ, ଯୀଶୁ ନାମରେ ଛୋଟା ଯେ ଚାଲେ। ଯୀଶୁ ନାମରେ ଭୂତ ଯେ ଡରେ, ଯୀଶୁ ନାମରେ ଛୋଟା ଯେ ଚାଲେ। କି ଦୟା ତାଙ୍କର, କି ପ୍ରେମ ତାଙ୍କର, ସବୁଠୁ ସୁନ୍ଦର ପ୍ରଭୁ ଯେ ମୋର। କି ଦୟା ତାଙ୍କର, କି ପ୍ରେମ ତାଙ୍କର, ସବୁଠୁ ସୁନ୍ଦର ପ୍ରଭୁ ଯେ ମୋର। ଆରାଧନା ଆରାଧନା ଯୀଶୁଙ୍କୁ ମୋହର, ଆରାଧନା 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 ପ୍ରଭୁଙ୍କୁ ମୋହର, ଆରାଧନା। ପ୍ରଭୁ ଯେ ମୋର କି ସୁନ୍ଦର, କୋଟିରେ ଗୋଟିଏ ଯୀଶୁ ମୋର। ଯୀଶୁ ନାମରେ ଶାନ୍ତି ଯେ ମିଳେ, ଯୀଶୁ ନାମରେ ମୁକ୍ତି ଯେ ମିଳେ। ଯୀଶୁ ନାମରେ ଶାନ୍ତି ଯେ ମିଳେ, ଯୀଶୁ ନାମରେ ମୁକ୍ତି ଯେ ମିଳେ। କି ଦୟା ତାଙ୍କର, କି ପ୍ରେମ ତାଙ୍କର, ସବୁଠୁ ସୁନ୍ଦର ପ୍ରଭୁ ଯେ ମୋର। କି ଦୟା ତାଙ୍କର, କି ପ୍ରେମ ତାଙ୍କର।
ଏହାପରେ ଶୁଣିବା ପିଲାମାନଙ୍କ ପାଇଁ ନୈତିକ କାହାଣୀ।
ନମସ୍କାର ପିଲାମାନେ, ଆପଣମାନେ ଭଲ ଅଛନ୍ତି ତ? ମୁଁ ଏହି ଆଧ୍ୟାତ୍ମିକ ଆଉ ନୈତିକ କାହାଣୀରେ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶା କରେ ଯେ ଆପଣମାନଙ୍କୁ ଏହି କାହାଣୀ ଖୁବ୍ ପସନ୍ଦ ଲାଗୁଥିବ। ତାହେଲେ ଚାଲନ୍ତୁ ଆଜି ଆମେ ଆଉ ଗୋଟିଏ ସୌନ୍ଦର୍ଯ୍ୟ କାହାଣୀ ଶୁଣିବା। ତାହେଲେ ପିଲାମାନେ ଆପଣ ପ୍ରସ୍ତୁତ ଅଛନ୍ତି ତ କାହାଣୀ ଶୁଣିବା ପାଇଁ? ତାହେଲେ ଚାଲନ୍ତୁ ଆଜି ଆମେ ଆଉ ଗୋଟିଏ ସୌନ୍ଦର୍ଯ୍ୟ ଓ ଭଲ କାହାଣୀ ଶୁଣିବା। ଆଜିର କାହାଣୀ ହେଉଛି ତିନୋଟି ପିଠା। ଗାଁ ମୁଣ୍ଡର ଶେଷ ପାଖରେ ବୁଢ଼ାଟିଏ ଓ ବୁଢ଼ୀଟିଏ ରହୁଥିଲେ। ବୁଢ଼ା ସକାଳୁ ଉଠି ଭିକ ମାଗିବାକୁ ଚାଲିଯାଏ। ବୁଢ଼ୀ ଘର ଘର ବୁଲି କିଛି ଦୁଃଖ କଷ୍ଟ କରି ଖୁଦ ଓ ଚାଉଳ ନେଇ ଆସେ। ଏଥିରେ ବୁଢ଼ାବୁଢ଼ୀ କଷ୍ଟେ ମଷ୍ଟେ ଚଲିଯାଆନ୍ତି। ୟାଙ୍କର ତ ପୁଅ ପୁତୁରା ବୋଲି କେହି ନାହାନ୍ତି। ଗାଁ ଲୋକମାନେ ସହିତ ମିଳିମିଶି ଚଲିଯାଆନ୍ତି। ଏମିତି କେତେଦିନ ପରେ ଗୋଟିଏ ପର୍ବ ପଡ଼ିଲା। ଗାଁ ଲୋକେ ସମସ୍ତେ ପିଠାପଣା କଲେ। ବୁଢ଼ାବୁଢ଼ୀ ମଧ୍ୟ ସ୍ଥିର କଲେ ପିଠା କରିବା ପାଇଁ। କିନ୍ତୁ କରିବେ କ'ଣ, ତାଙ୍କ ପାଖରେ ବିରି ଓ ଚାଉଳ ନାହିଁ। ତେଣୁ ବୁଢ଼ା ଯାଇ ଘର ଘର ବୁଲି ବିରି ଓ ଚାଉଳ ମାଗି ଆଣିଲା। ବୁଢ଼ାକୁ ଦେଖି ବୁଢ଼ୀ ବହୁତ ଖୁସି ହେଲା ଓ ବିରି ଚାଉଳ ଚୁନା କରି ପିଠା ତିଆରି କଲା। ପିଠା ତିଆରି କରୁ କରୁ ତିନୋଟି ପିଠା ହେଲା। ପିଠାକୁ ଦେଖି ବୁଢ଼ା ପାଟିରୁ ଲାଲ ଗଡ଼ାଇଲା। ବୁଢ଼ା ପିଠା ଖାଇବା ପାଇଁ ବସି ପଡ଼ିଲା। ବୁଢ଼ୀ ବୁଢ଼ାକୁ ଗୋଟିଏ ପିଠା ଦେଲା ଓ ନିଜ ପାଇଁ ଦୁଇଟି ପିଠା ରଖିଲା। ବୁଢ଼ା କହିଲା, ମୋତେ ଦୁଇଟି ପିଠା ଦେ, ମୁଁ ଦୁଇଟି ପିଠା ଖାଇବି। ବୁଢ଼ୀ କହିଲା, ମୁଁ ଦୁଇଟି ଖାଇବି ଯେହେତୁ ମୁଁ ପିଠା ତିଆରି କରିଛି। ବୁଢ଼ା କହିଲା, ମୁଁ ବିରି ଚାଉଳ ମାଗି ଆଣିଛି, ଏଣୁ ମୁଁ ଦୁଇଟି ପିଠା ଖାଇବି। ପିଠାକୁ ନେଇ ବୁଢ଼ାବୁଢ଼ୀ ଦୁହେଁ କଲି କରିବାରେ ଲାଗିଲେ। କିଏ କେତୋଟି ପିଠା ଖାଇବେ ସ୍ଥିର ହୋଇବା ପରିଲା ନାହିଁ। ଶେଷରେ ବୁଢ଼ାବୁଢ଼ୀ ଦୁହେଁ ସ୍ଥିର କଲେ ଯେ ସେମାନେ ଚୁପ୍ ହୋଇ ଶୋଇ ରହିବେ। ଯିଏ ଆଗ କଥା କହିବ ତା ଗୋଟିଏ ପିଠା ଏବଂ ଅନ୍ୟ ଜଣର ଦୁଇଟି। ଦୁଇଜଣ ଯାକ ରାଜି ହୋଇ ପାଖରେ ପିଠା ରଖି ଚୁପ୍ ହୋଇ ଶୋଇ ରହିଲେ। ସକାଳ ଯାଇ ସନ୍ଧ୍ୟା ହେଲା, କେହି ମଧ୍ୟ ଉଠିଲେ ନାହିଁ କି କଥା କହିଲେ ନାହିଁ। ତା ପରଦିନ ସକାଳ ହେଲା, ତଥାପି ବୁଢ଼ାବୁଢ଼ୀ କେହି ଉଠିଲେ ନାହିଁ। ଗାଁ ଲୋକମାନେ କଥା ହେଲେ, ବୁଢ଼ାବୁଢ଼ୀ ଗଲେ କୁଆଡ଼େ? ତାପରେ ଘର କବାଟ ଭାଙ୍ଗି ଦେଖିଲେ ବୁଢ଼ାବୁଢ଼ୀ ଚେଜରେ ପଡ଼ିଛନ୍ତି, କେହି ବି କଥାବାର୍ତ୍ତା କହୁନାହାନ୍ତି। ଲୋକମାନେ ଭାବିଲେ ଏମାନେ ମରିଯାଇଛନ୍ତି। ତାପରେ ଗାଁ ଲୋକମାନେ ସମସ୍ତେ ମିଶି କୁକେଇ କରି ବୁଢ଼ାବୁଢ଼ୀଙ୍କୁ ମଶାଣି ପାଦକୁ ନେଇଗଲେ। ମଶାଣିରେ କାଠ ସଜାଇ ରଖି ତା ଉପରେ ବୁଢ଼ାକୁ ଶୁଆଇ ଦେଲେ। ବୁଢ଼ା ସିନା ଚୁପ୍ ରହିଥିଲା। ଯେତେବେଳେ ପ୍ରଥମେ ବୁଢ଼ାକୁ ମୁଗ୍ନାଗ୍ନି ଦେଖିବାକୁ ଗଲେ, ବୁଢ଼ା କି ଆଉ ସେଠାରେ ରହେ? ପିଠା ସିନା ନ ଖାଇଲେ ନ ଖାଇବି। ବୁଢ଼ା ଉଠିଯିବାର ଦେଖି ବୁଢ଼ୀ କହିଲା, ମୋର ଦୁଇ ମୋର ଦୁଇ। ଲୋକମାନେ ୟାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଏବଂ ବୁଢ଼ୀଠାରୁ ସମସ୍ତ କଥା ଶୁଣିଲେ। ଏଥର ବୁଢ଼ାର ଗୋଟିଏ ପିଠା, ବୁଢ଼ୀର ଦୁଇଟି ପିଠା ଖାଇବାକୁ ଦରକାର। ତାପରେ ବୁଢ଼ାବୁଢ଼ୀ ମିଶି ଘରକୁ ଫେରିଲେ। ପିଟା ଖାଇବା ସକାଶେ ଘରେ ପହଞ୍ଚିଲା ବେଳକୁ ଘରେ ଗୋଟିଏ ବିରାଡ଼ି ପିଠା ଖାଇ ଦେଇ ମିଆଉ ମିଆଉ ହେଉଛି। ଯେଉଁ ପିଠାକୁ ନେଇ ଏତେ କାଣ୍ଡ ହୋଇଥିଲା, ଆଉ କିଛି ବି ପିଠା ନାହିଁ। ଲୋକମାନେ ଆସି ଏମାନଙ୍କୁ ଦେଖି ବହୁତ ହସିଲେ, ନିଜ ନିଜ ଘରୁ ପିଠା ଆଣି ତାଙ୍କୁ ଦେଲେ। ବୁଢ଼ାବୁଢ଼ୀ ପିଠା ଖାଇ ବହୁତ ଖୁସି ହେଲେ। ସେଦିନ ଠାରୁ ବୁଢ଼ାବୁଢ଼ୀ ଆଉ କଲି କରିବାର କିଏ ଦେଖିନାହାନ୍ତି। ପିଲାମାନେ, ଏହି କାହାଣୀରୁ ତମେ କ'ଣ ଶିଖିଲ? ଏହି କାହାଣୀରୁ ଆମେ କ'ଣ ଶିଖିଲୁ? ଆମେ ଅନେକ ଥର ଛୋଟ ଜିନିଷ ପାଇଁ ପରସ୍ପର ଲଢ଼େଇ କରିଥାଉ, ଜିଦ କରିଥାଉ। ଆମ ଜିଦ ଦ୍ୱାରା ଅନ୍ୟମାନଙ୍କର ଅଭାବ ହୋଇଥାଏ। ଏଥିଯୋଗୁଁ କେବେ ହେଲେ ଜିଦ କରିବନି, ପରସ୍ପର ଲଢ଼େଇ କରିବନି। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପିଲାମାନେ, କାହାଣୀ ଭଲ ଲାଗିଲା ତ? ଆମର ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ସାମାଜିକ ଅର୍ଥ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ଆନନ୍ଦ ଆଉ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା, ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସାମାଜିକ ଅର୍ଥ, ଯାହା ଆମେ ବ୍ୟବହାର କରୁ। ଧନୀ ବ୍ୟକ୍ତି ହେବା ଅପେକ୍ଷା ସୁନାମ ମନୋନୀତ ହେବା ଯୋଗ୍ୟ, ପୁଣି ସୁନା ଓ ରୂପା ଅପେକ୍ଷା ସ୍ନେହ ମୂଲେ ଅନୁଗ୍ରହ ଉତ୍ତମ। ସାମାଜିକ ଅର୍ଥ କ'ଣ? ଯେତେ ତୁମ ଅର୍ଥ ବ୍ୟାଙ୍କରେ ଲଗାଅ, ଏହାର ମୂଲ୍ୟ ବୃଦ୍ଧି ପାଏ। ସାମାଜିକ ଅର୍ଥ ସହକାରାତ୍ମକ ଓ ଫଲଦାୟକ ସମ୍ପର୍କ ଲୋକମାନଙ୍କ ସହିତ, ଯେପରି ଆମେ ବ୍ୟାଙ୍କ ଦ୍ୱାରା ତାହାର ମୂଲ୍ୟ ପାଇଥାଉ। ଉଦାହରଣ ସ୍ୱରୂପ, ପ୍ରଥମେ ଆମ୍ଭମାନଙ୍କୁ ବୃଦ୍ଧ କରିବାକୁ ହେବ ଉତ୍ତମ ବୁଝାମଣା ସମାଜର ସଭ୍ୟମାନଙ୍କ ସହିତ। ପରେ ଆମେ ପଚାରିପାରିବା ମଣ୍ଡଳୀ କ'ଣ ଚାହେଁ, ଆମ୍ଭମାନଙ୍କୁ ସେମାନଙ୍କର ମତ ନେବାକୁ ହେବ, ଆବଶ୍ୟକତା ସବୁ ରହୁ। ତାହାପରେ ଆମ୍ଭମାନଙ୍କ କାର୍ଯ୍ୟ ଆମ୍ଭମାନଙ୍କୁ କରିବାକୁ ହେବ। ଏପରି ଭାବେ ଆମ୍ଭମାନଙ୍କ ସମ୍ପର୍କ ସ୍ଥାପନ କରିବାକୁ ହେବ। ଏହା ହେଉଛି ସାମାଜିକ ଅର୍ଥ। ସେମାନଙ୍କ ସହିତ ସକାରାତ୍ମକ ସମ୍ପର୍କ ସ୍ଥାପନ କରିବା ସମାନ ଭାବେ ଆମ୍ଭମାନଙ୍କର ସାମାଜିକ ଅର୍ଥ ଓ ମୂଲ୍ୟ ସେମାନଙ୍କର ଆଗରେ ବଢ଼ି ଚାଲିବା। ଚର୍ଚ୍ଚ ମାନୁଏଲ ଆମମାନଙ୍କୁ ସ୍ମରଣ କରାଇ ଦିଏ, ସେଭେନ୍ଥ ଡେ ଆଡଭେଣ୍ଟିଷ୍ଟ ସ୍ୱୀକୃତି ଦିଏ ଆମେ ଅନାଦାୟା ନାଗରିକ। ସେମାନେ କାର୍ଯ୍ୟ କରିବା ଉଚିତ ଲୋକମାନଙ୍କ ଉତ୍ତମ ସକାଶେ। ଆମ୍ଭମାନଙ୍କର ଅର୍ଥ ଯେତେ ପରିମାଣରେ ଅଛି ଓ ଅନ୍ୟ ସେବା ସକାଶେ ସାହାଯ୍ୟ କରିବା ସମାଜର ମଙ୍ଗଳ ପାଇଁ। ପ୍ରିୟ ଶ୍ରୋତା, ଯଦି ଆପଣମାନେ ଜଗତରେ ପ୍ରଚାର କାର୍ଯ୍ୟ କରୁଥିଲେ, ଈଶ୍ୱରଙ୍କ ପାଇଁ ବାଇବଲ ଅନ୍ୟ ଉଦାହରଣ ଦିଏ। କ'ଣ ହୋଇଥାଏ କାର୍ଯ୍ୟ କରିଥିଲେ? ଈଶ୍ୱରଙ୍କ ଲୋକମାନେ ସାମାଜିକ ଅର୍ଥ ପାଇଥାନ୍ତି। ଯଦି ଆପଣମାନେ ପଢ଼ିବେ ପ୍ରେରିତ 7:9-10 ଆଉ ଆଦି ପୁସ୍ତକ 41:38-45, ଦାନିଏଲ 2:46-49, ସେହିପରି ଦାନିଏଲ 6:1-3। ସକାରାତ୍ମକ ସମ୍ପର୍କ ଅନୁଭୂତି, ତାହାର ଅଭିନୟ ରହିଛି ଓ ତାହାର ପରିମାଣ କ'ଣ ହୋଇଥିଲା, ଏହା ସତ୍ୟ। ଆମେ ଏପରି ଅନୁଭୂତି ପାଇନୁ କାହାଣୀରେ ଭାଗ ଉଦ୍ଧାର ଓ କାହାଣୀ ଏଠାରେ ଆମେ ପାଇପାରିବା, କିନ୍ତୁ ତାହା ଗୋଟିଏ ମୁଖ୍ୟ ବିଷୟ ନୁହେଁ। ପ୍ରିୟ ଶ୍ରୋତା, ମଣ୍ଡଳୀଗୁଡ଼ିକ ବିରାଟ ସେବା ସଂଘ, ଯେଉଁଠି ସୀମା ମଧ୍ୟରେ ଅର୍ଥ ଖର୍ଚ୍ଚ କରାଯାଏ, ସାମାଜିକ ଅର୍ଥ ସାହାଯ୍ୟରେ ମଣ୍ଡଳୀକୁ ଉନ୍ନତି କରିବାକୁ ତାହାର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ପାଇଁ। ପୁରାତନ ନୀତି ଅନୁଯାୟୀ କେତେକ କୃଷକ ସାହାଯ୍ୟ କରନ୍ତି ଅନ୍ୟ କୃଷକମାନଙ୍କୁ ସେମାନଙ୍କ ଶସ୍ୟ ସଂଗ୍ରହ କରିବାକୁ। ଉଦାହରଣ ସ୍ୱରୂପ, ତାହା ମଧ୍ୟ ସାମାଜିକ ଅର୍ଥର ଉନ୍ନତି ସକାଶେ। କିନ୍ତୁ ପ୍ରଥମେ ଆମ୍ଭମାନଙ୍କ ନିଜର ସମସ୍ତ ଘଟଣାବଳୀକୁ ଚିନ୍ତା କରିବାକୁ ହେବ। ଯେବେ ଯୋଜନା କାର୍ଯ୍ୟକାରୀ ଓ ଉପକାରୀ ହେବ, ଆମ୍ଭେମାନେ ଅନ୍ୟମାନଙ୍କ ସହିତ ମିଳିମିଶି ଲକ୍ଷ୍ୟ ପଥରେ ପହଞ୍ଚିବାକୁ ପଡ଼ିବ। ପଢ଼ନ୍ତୁ ନେହେମିଆ 2:1-9। ସ୍ୱର୍ଗରୁ ଫଳସ୍ୱରୂପ କ'ଣ ଦେଇଥିଲେ? ଭରସା ରାଜା ଅର୍ଥୟଙ୍କ ନିକଟକୁ ଭବିଷ୍ୟତ ବକ୍ତା ନେହେମିଆ ଜାଣିବାକୁ ପାଇଲେ। ପ୍ରେମ ଓ ଜରୁରୀ ଆବଶ୍ୟକତା ନିୟମୀୟ ପାଇପାରିଲେ ନାହିଁ ଯେଉଁମାନେ ତାହାଙ୍କୁ ଦେବାକୁ ଇଚ୍ଛା କରୁଥିଲେ। ସଦାପ୍ରଭୁ ତାହା ସ୍ୱତେ ହୃଦୟକୁ ସ୍ପର୍ଶ କରୁଥିଲେ ଯେଉଁମାନେ ଉତ୍ତମ ତାଙ୍କ ପ୍ରତି ଥିଲେ। ସେ ହୃଦୟକୁ ପରିଚାଳିତ କରୁଥିଲେ ସତ୍ୟଦାନ ଦେବା ପାଇଁ। ଯେଉଁମାନେ ପରିଶ୍ରମ କରୁଥିଲେ, ଉତ୍ତମ କରିବାକୁ ସାହାଯ୍ୟ ଓ ଉତ୍ସାହ ଯୋଗାଉଥିଲେ ଅନ୍ୟମାନଙ୍କୁ ଦେବାକୁ, ଦାତାମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱାସ ଆବଶ୍ୟକତା, ବାକ୍ୟର ଜ୍ଞାନ ମଧ୍ୟ ବାଇବଲରେ ମଧ୍ୟରୁ, କିନ୍ତୁ ସେମାନଙ୍କର ଦାନ ମନା କରିବାର ନାହିଁ କୌଣସି କାରଣ ପଷ୍ପଃ। ପରମେଶ୍ୱର କେତେ ଦୟାବାନ, ତାହାଙ୍କ ହୃଦୟ ଯେ ଅନ୍ୟମାନଙ୍କୁ ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ସାହାଯ୍ୟ କରନ୍ତି ତାଙ୍କ କାର୍ଯ୍ୟ ସକାଶେ। ଏହା ଆମ୍ଭମାନଙ୍କୁ ଶିକ୍ଷା ଦିଏ। ମୁଖ୍ୟ ବିଷୟଗୁଡ଼ିକ, ଆମ୍ଭେମାନେ ଅନ୍ୟ ସହିତ ଖୁସିରେ କାର୍ଯ୍ୟ କରିବା ଯେପରି ସେମାନେ ଆମ୍ଭମାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ। ବିଶ୍ୱାସ ନ ଥିଲେ ମଧ୍ୟ ଯଦି ଏଭଳି କାର୍ଯ୍ୟର ଆମ୍ଭମାନଙ୍କ ଆଗକୁ ନେଇଯାଏ ସଫଳ ହେବାକୁ, କିନ୍ତୁ ପ୍ରଥମେ ଆମ୍ଭମାନଙ୍କ ସମସ୍ତ ପ୍ରକାର ପରିସ୍ଥିତିଗୁଡ଼ିକ ଉତ୍ତମ ଭାବେ ଜାଣିବାକୁ ପଡ଼ିବ। ଯେବେ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବ ଓ ଅନ୍ୟମାନଙ୍କ ଉପକାର ସାଧିତ ହେବ, ସମସ୍ତଙ୍କ ସହିତ ମିଳିମିଶି ଲକ୍ଷ୍ୟ ପଥରେ ପହଞ୍ଚିବାକୁ ହେବ। ଯଦି ଆପଣମାନଙ୍କର କିଛି ସମୟ ଅଛି, ପଢ଼ନ୍ତୁ ନେହେମିଆ 2:1-9। ରାଜା, ଯାହା ଆମେ ଆଗରୁ ପଢ଼ିଅଛୁ, ନେହେମିଆ ଅର୍ଥ ଓ ଜରୁରୀ ଆବଶ୍ୟକତା ପାଇପାରିଲେ ନାହିଁ ଯେଉଁମାନଙ୍କୁ ଦେବାକୁ ସେ ଇଚ୍ଛା କରୁଥିଲେ। ସଦାପ୍ରଭୁ ତାହା ସତେ ହୃଦୟକୁ ସ୍ପର୍ଶ କରୁଥିଲେ ଯେଉଁମାନେ ତାଙ୍କ ପ୍ରତି ଉତ୍ତମ ଥିଲେ। ସେ ହୃଦୟକୁ ପରିଚାଳିତ କରୁଥିଲେ ସତ୍ୟ ପାଇଁ ଦାନ ଦେବାକୁ। ଯେଉଁମାନେ ପରିଶ୍ରମ କରୁଥିଲେ ଉତ୍ତମ କରିବାକୁ, ସେମାନଙ୍କୁ ସାହାଯ୍ୟ ଦେଉଥିଲେ ଓ ଉତ୍ସାହ ଯୋଗାଉଥିଲେ ଅନ୍ୟମାନଙ୍କୁ ଦେବାକୁ। ଦାତାମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱାସ ଆବଶ୍ୟକ, ବାକ୍ୟର ଜ୍ଞାନ ମଧ୍ୟ ବାଇବଲ, କିନ୍ତୁ ସେମାନଙ୍କ ଦାନ ମନା କରିବାର ନାହିଁ କୌଣସି କାରଣରୁ। ପ୍ରିୟ ଶ୍ରୋତା, ଅବଶ୍ୟ ଆମମାନଙ୍କ ସର୍ବଦା ସାବଧାନତାରେ ସହିତ ଅନ୍ୟମାନଙ୍କ ସହିତ ସମ୍ପର୍କ କରିବାକୁ ପଡ଼ିବ। କିନ୍ତୁ ଆମ୍ଭମାନଙ୍କୁ ସାବଧାନର ସହିତ ଓ ପ୍ରାର୍ଥନାର ସହିତ କାର୍ଯ୍ୟ କରିବା ସାହାଯ୍ୟ କରିବାକୁ ଅନ୍ୟମାନଙ୍କୁ ଉତ୍ତମ ଭାବେ ସଫଳ ହେବାକୁ ଯାହା ଆମେ ଇଚ୍ଛା କରୁ ସମାଜର ମଙ୍ଗଳ ପାଇଁ ସର୍ବୋଚ୍ଚ କରୁ। ଅନେକ ସମୟରେ ସରକାର କିମ୍ବା ସେବାକାରୀ ସଂସ୍ଥା ଓ ଲୋକମାନେ ସେମାନଙ୍କର ସାହାଯ୍ୟ ଦେଉଥାନ୍ତି। ଏହି ସାହାଯ୍ୟ ସ୍ୱତଃସ୍ଫୂର୍ତ୍ତ ଭାବେ ଗ୍ରହଣ କରିବା ବା ଅଗ୍ରାହ୍ୟ କରିବା ସର୍ବଦା ଶିକ୍ଷା କରିବା ପ୍ରାର୍ଥନାର ସହିତ ନିଷ୍ପତ୍ତି ନେଇଥାଉ। ପ୍ରିୟ ଶ୍ରୋତା, ସମସ୍ତ ଲୋକଙ୍କୁ ଦୟା ଦେଖାଇବା। ଯଦି ଆମେ ସମସ୍ତ ଲୋକଙ୍କୁ ଦୟା ଦେଖାଇବା ଯେପରି ଯୀଶୁ ଦେଇଥିଲେ, ଏଠାରେ ଆମର କୌଣସି ପ୍ରଶ୍ନ ନାହିଁ। ମନୁଷ୍ୟ ଈଶ୍ୱରଙ୍କ ସେହି ଆଲୋକ ଦ୍ୱାରା ଆଶୀର୍ବାଦ ପାଇଛି। ଏହି ଆଲୋକ କେବଳ ଜ୍ଞାନର ଆଲୋକ ପ୍ରଭୁଙ୍କର ନୁହେଁ, ଏହା କୃଷକୁ ମଧ୍ୟ ବୁଝାଏ। ମନ୍ଦିର, ମୃତ୍ୟୁ, ବିଶ୍ରାମବାର, ଭଲ ଓ ଖରାପ, ସୈତାନ ଓ ଖ୍ରୀଷ୍ଟଙ୍କ ସଂଗ୍ରାମ ଏହି ସତ୍ୟ ଆମମାନଙ୍କ ପାଇଁ ଆଶୀର୍ବାଦର କାରଣ। ଯେବେ ଆମ୍ଭେ ଚିନ୍ତା କରିବା ଆଲୋକ ଆମମାନଙ୍କୁ ଦିଆଯାଇଛି, ଯାହା ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥତା, ବହୁତ କିଛି ଲୋକମାନଙ୍କୁ ଦିଆଯାଇଛି ଯାହା ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥତା, ବହୁତ କିଛି ଲୋକମାନଙ୍କୁ ଆମେ ଶିକ୍ଷା ଦେବାର ଅଛି ଆମ ଚାରିପାଖରେ। ପ୍ରିୟ ଶ୍ରୋତା, ନିଶ୍ଚୟ ସ୍ୱାସ୍ଥ୍ୟ ସୁସମାଚାର ଦୃଢ଼ ଶକ୍ତି ସ୍ୱରୂପ ସାହାଯ୍ୟ କରିବ ଅନ୍ୟମାନଙ୍କ ପାଖକୁ ପହଞ୍ଚିବାରେ ସମାଜର। ସର୍ବଶେଷରେ ଯେଉଁମାନେ ନୁହନ୍ତି ଉତ୍ସାହ ଆମ ବିଶ୍ୱାସ ଉପରେ ଯତ୍ନ ନେବା ସେମାନଙ୍କର ସ୍ୱାସ୍ଥ୍ୟର ଭାଗ୍ୟବାନ ମନେ କରିବା ପ୍ରଭୁ ବାର୍ତ୍ତା ସେମାନଙ୍କୁ ଦେବା ପାଇଁ। ଆମ୍ଭେମାନେ ପୂର୍ବରୁ ଶିକ୍ଷା କରିଅଛୁ, ଯୀଶୁ କହିଥିଲେ ଯାହାକୁ ବହୁତ ପଦତ୍ତ ହୋଇଅଛି ତାହାଠାରୁ ବହୁତ ଦାବି କରାଯିବ, ପୁଣି ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି ତାହା ନିକଟକୁ ବହୁତ ଦାବି କରିବେ ଓ ସେଠାରେ କୌଣସି ପ୍ରଶ୍ନ ନାହିଁ। ଆମମାନଙ୍କୁ ବହୁତ ମିଳିବା ଆବଶ୍ୟକ। ବିବରଣ ଦ୍ୱିତୀୟ ବିବରଣ 4:1-9 ପରମେଶ୍ୱର କ'ଣ କହିଲେ? ସେହି ସମୟରେ ତାଙ୍କ ଲୋକମାନଙ୍କୁ ନିୟମଗୁଡ଼ିକ କିପରି କାର୍ଯ୍ୟକାରୀ ହେବ। ମୁଖ୍ୟ ନିୟମ ଆମମାନଙ୍କୁ କାର୍ଯ୍ୟ ଦ୍ୱାରା ଦେଖାଇଲେ। ପରମେଶ୍ୱର ସମସ୍ତ ମନୁଷ୍ୟକୁ ନିସ୍ପନ୍ଦେହ ଭାବେ ଯାହା ଆଜ୍ଞା ଦେଇଛନ୍ତି ମାନିବାକୁ କହିଲେ। ଆମମାନଙ୍କୁ ଏହି ଆଜ୍ଞା କ'ଣ ଅର୍ଥ ପ୍ରକାଶ କରେ? ଆଜି ପ୍ରିୟ ଶ୍ରୋତା, କିଛି ବର୍ଷ ତଳେ ସେଭେନ୍ଥ ଡେ ଆଡ଼ଭେଣ୍ଟିଷ୍ଟ ମଣ୍ଡଳୀର ସଭ୍ୟମାନେ ଚିନ୍ତା ପ୍ରକାଶ କରିଥିଲେ ଏହି ପ୍ରଶ୍ନ ବିଷୟରେ। ସମାଜରୁ କ'ଣ ମଣ୍ଡଳୀ ଲୁପ୍ତ ହେବାର ସମ୍ଭାବନା ରହିଛି? ଏହି ଉତ୍ତରଟି ଖୁବ୍ ସରଳ ଥିଲା, ନାହିଁ, ତାହା କେବେ ମଧ୍ୟ ସମ୍ଭବ ହେବ ନାହିଁ। ସେମାନଙ୍କ ମଣ୍ଡଳୀ ପ୍ରତି ଭରସା ନଥିଲା। ପ୍ରିୟସତା, ମଣ୍ଡଳୀ ସଦସ୍ୟମାନଙ୍କୁ ଏହି ଉତ୍ତରଟି ଠିକ୍ ଲାଗିଲା ନାହିଁ, ତେଣୁକରି ସେମାନେ ମନୋନୀତ ହେଲେ ନିର୍ମାଣ କରିବାକୁ ପ୍ରାଚୀର ଓ ସେତୁ। ସାବଧାନ କେବେ ମଧ୍ୟ ପରିତ୍ୟାଗ କରିବ ନାହିଁ, ଯାହା ସତ୍ୟ ଆମେ ଜାଣୁଅଛୁ। ସମସ୍ତେ ମିଳିମିଶି କାର୍ଯ୍ୟ କଲେ ଓ ପରିଚାଳନା କଲେ ତାହା ପ୍ରଭୁଙ୍କ ସକାଶେ କରୁଅଛୁ। ସେମାନେ ଏହି ସଂଘର୍ଷରେ ମିଳିତ ଭାବେ ମଣ୍ଡଳୀରେ କାର୍ଯ୍ୟ କରୁଛନ୍ତି। ସେମାନେ ନିଷ୍ପତ୍ତି ନେଇଛନ୍ତି କେବଳ ଗୋଟିଏ ପ୍ରକଳ୍ପର କାର୍ଯ୍ୟ କରିବେ ନାହିଁ, କିନ୍ତୁ ଯେଉଁ ସଂଘଗୁଡ଼ିକ କାର୍ଯ୍ୟ କରୁଛି ପ୍ରଭୁଙ୍କ ସେଥିରେ ସହଯୋଗ କରିବେ। ଏହା ସମାଜ ପାଇଁ ବହୁତ ସାହାଯ୍ୟକାରୀ ସେବାତ ହୋଇପାରେ। ଏଠାରେ କୌଣସି ପ୍ରଶ୍ନ ନାହିଁ ଚରିତ୍ର ବା ଚିନ୍ତାଧାରା ଭାବନା ମଣ୍ଡଳୀ ପ୍ରତି ଶୀଘ୍ର ପରିବର୍ତ୍ତନ ଆଣିପାରେ। ପ୍ରିୟ ଶ୍ରୋତା, ଏହି ବାଇବଲ ପଦରୁ ଆମେ ଜାଣିପାରିଲୁ କି ସାମାଜିକ ଅର୍ଥ ଆମେ କିପରି ବ୍ୟବହାର କରିପାରିବା। ସମାଜରେ ଅନେକ ଦିନହୀନ ଲୋକ ବାସ କରୁଅଛନ୍ତି। ସମାଜରେ ଅନେକ ଗରିବ ଲୋକ ବାସ କରୁଛନ୍ତି। ଆମ ଏହି ସାମାଜିକ ଅର୍ଥରେ ସେମାନଙ୍କୁ କିପରି ସାହାଯ୍ୟ କରିପାରିବା? ଯେବେ ଯୀଶୁଖ୍ରୀଷ୍ଟ ଏହି ପୃଥିବୀରେ ଥିଲେ ସେ ସାମାଜିକ ସେବା କରୁଥିଲେ, ରୋଗୀକୁ ସୁସ୍ଥ କରୁଥିଲେ, ମୃତ୍ୟୁକୁ ଜୀବନ ଦେଉଥିଲେ, ଆଉ ଯାହାର ହାତ ନଥିଲା, ଯିଏ ଚାଲିପାରୁନଥିଲା ସେମାନଙ୍କୁ ସେ ସୁସ୍ଥ କରୁଥିଲା। ଏହିପରି ଅନେକ ସାମାଜିକ କାମ ସେ କରୁଥିଲେ। ପ୍ରିୟସତା, ସେହି ସାମାଜିକ କାର୍ଯ୍ୟ ଆମ ବର୍ତ୍ତମାନ ଆମ ସମ୍ମୁଖରେ ଅଛି। ତାହେଲେ ଚାଲନ୍ତୁ ଆମେ ନିଜକୁ ସମର୍ପଣ କରି ସାମାଜିକ କାର୍ଯ୍ୟରେ ନିଜକୁ ସଂଯୁକ୍ତ କରିବା, ଯେପରିକି ଈଶ୍ୱରଙ୍କ କାର୍ଯ୍ୟକୁ ଆମେ ସମ୍ପୂର୍ଣ୍ଣ କରିପାରିବା। ତାହେଲେ ଚାଲନ୍ତୁ ଏହି ଆଶାରେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେହେତୁ ତୁମେ ହିଁ ପ୍ରଶଂସା, ଗୌରବ ଓ ସମ୍ମାନର ଯୋଗ୍ୟ। ବର୍ତ୍ତମାନ ଯେଉଁ ସମାଜ ଅଭାବର ଅର୍ଥ ବିଷୟରେ ଶିକ୍ଷା ଲାଭ କଲୁ, ଯାହା କିଛି ଆମଠାରେ ଅଛି ସେହିସବୁ ସମାଜ ସେବାରେ ଲଗାଇବା ପାଇଁ ଆମମାନଙ୍କୁ ସାହାଯ୍ୟ କର। ଶକ୍ତିରେ, ଜ୍ଞାନରେ ଓ ଆଶିଷରେ ଭରାଇ ଦିଅ। ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ସୁଯୋଗ ଦିଅନ୍ତୁ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ପ୍ରାର୍ଥନା କରୁଅଛି, ତୁମେ ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার এই কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক, পুণে 411037, মহারাষ্ট্র। বা খোলতো আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRIINDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যান্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।